ତେଣୁ ବ୍ୟକ୍ତି ତାଙ୍କର ପଦାଙ୍କ ଅନୁସରଣ କରି ବିଷୟଭୋଗ ବା ଜଡ଼ଭୋଗ ପ୍ରତି ଅନାସକ୍ତ ହେବା ଉଚିତ। କେହି ତାଙ୍କୁ ଅନୁକରଣ କରିବା ଉଚିତ ନୁହେଁ। ତାଙ୍କର ଅଲୌକିକ କ୍ରିୟା ବିଷପାନ ଭଳି କ୍ରିୟାକୁ କେହି ଅନୁକରଣ କରିବା ଉଚିତ ନୁହେଁ। ତେଣୁ ସେ ଶିବଜୀଙ୍କୁ ବିଷୟରେ ଯେତେବେଳେ କହୁଛନ୍ତି ଆମର କଶ୍ୟପ ମୁନି, ତେଣୁ ସେ ଶିବଜୀଙ୍କର ମହାନତା ଆପେ ଆପେ ଆସିଯାଉଛି। ମହାନ ବ୍ୟକ୍ତି ଯେଉଁମାନେ ମହାନ ବ୍ୟକ୍ତିକୁ ବୁଝିବା ଏତେ ସହଜ ନୁହଁ, ଭଗବତ ଗୀତାରେ ଭଗବାନ କହିଛନ୍ତି, ମହାତ୍ମାନସ୍ତୁ ମାନ ପାର୍ଥ ଦୈବିଂ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନୁଷ୍ୟ ଜ୍ଞାନ୍ତ ଭୂତାଦି ମଭ୍ୟାମ। ମହାନ ବ୍ୟକ୍ତିଙ୍କୁ ଆମେ ଶିବଜୀ ତ ଦେବତା, ଈଶ୍ୱର ସେ ଅଛନ୍ତି, ତାଙ୍କ ତ ଅଲଗା। ସାଧାରଣ ବ୍ୟକ୍ତି ମନୁଷ୍ୟ ଭଳି ଯଦିଓ ଜଣେ ଦେଖାଯାଉଛନ୍ତି, କିନ୍ତୁ ସେ ଯେଉଁମାନେ ମହାନ ବ୍ୟକ୍ତି ତାଙ୍କୁ ଆମେ ଜାଣିପାରିବା ନାହିଁ। ତେଣୁ ଆମର ଶିଶୁମାନେ କହୁଛନ୍ତି, ସେ ମହାରାଜ କହନ୍ତି, ମହାନ ବ୍ୟକ୍ତିଙ୍କୁ ଆମେ ଚକ୍ଷୁରେ ଦେଖିପାରିବା ନାହିଁ, କର୍ଣ୍ଣ ମାଧ୍ୟମରେ ତାଙ୍କୁ ଦେଖିବା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଅର୍ଜୁନ, ମହାନ ବ୍ୟକ୍ତି ଯେଉଁମାନେ ସେମାନେ ସାଧାରଣ ବ୍ୟକ୍ତି ଭଳି ନୁହନ୍ତି। ସାଧାରଣ ବ୍ୟକ୍ତି ତିନି ଗୁଣର ଅଧୀନରେ ଥାଆନ୍ତି, ସତ୍ୟ ରଜ ତମ ତିନି ଗୁଣ। କିନ୍ତୁ ଯେଉଁମାନେ ମହାନ ବ୍ୟକ୍ତି ସେମାନେ ଦ୍ୱିଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି। ମହାତ୍ମାନସ୍ତୁ ମାଙ୍କ ପାର୍ଥ ଦୈବିଂ ପ୍ରକୃତି ମାଶ୍ରିତା, ଏ ପାର୍ଥ ତମେ ମଧ୍ୟ ସେଇ ଜଣେ ମହାତ୍ମା। ତେଣୁ ଯେଉଁମାନେ ମହାତ୍ମା ସେମାନେ ଦୈବିଂ ପ୍ରକୃତି ଅଧୀନରେ ଥାଆନ୍ତି। ଦୈବିଂ ପ୍ରକୃତି କହିଲେ ଏ ସତ୍ୱରଜ ତମ ତିନି ପ୍ରକୃତିର ଉର୍ଦ୍ଧ୍ୱରେ ଭଗବାନଙ୍କ ଚିତ୍ ଶକ୍ତି ଯେଉଁ ରହିଛି, ଯୋଗମାୟା, ଯୋଗମାୟା ଅନ୍ଧରେ ଅଧୀନରେ ସେମାନେ ଥାଆନ୍ତି। ସଚ୍ଚିଦାନନ୍ଦମୟ ପ୍ରକୃତି ତାଙ୍କର ସେଇଟା, ସେ ଉନ୍ନତ ପ୍ରକୃତି ଯେଉଁ ରହିଛି ନା। ପ୍ରଭୁ ଆମେ କେମିତି ଜାଣିବା ମହାତ୍ମାଙ୍କୁ ନା? ତାଙ୍କର ଲକ୍ଷଣ ଦେଖିବାର ଅଛି। ଲକ୍ଷଣ କ'ଣ ନା? ଭଜନ୍ତି ଅନ୍ୟ ମନସ୍ସୁ, ସେ ଅନ୍ୟ ଆଉ କାହାର ଭଜନ କରନ୍ତି ନାହିଁ, କାରଣ ସିଏ ହେଉଛନ୍ତି ଜ୍ଞାତ୍ୱା ଭୂତାଦି ମଭ୍ୟମ, ସବୁକିଛିର ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ। ଭୂତାଦି ସବୁକିଛିର ସିଏ ହେଉଛନ୍ତି ସବୁକିଛିରୁ ଉର୍ଦ୍ଧ୍ୱରେ, ଭୌତିକ ଜଗତର ଉର୍ଦ୍ଧ୍ୱରେ ସେ ଭଗବାନ। ତେଣୁ ଭଗବାନଙ୍କର ସେ ଅନ୍ୟ କାହାର ଆଶ୍ରୟ ନ ନେଇ କେବଳ ଭଗବାନଙ୍କର ହିଁ ଭଜନ କରନ୍ତି। ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାତ୍ୱା ଭୂତାଦି ମଭ୍ୟମ। ତେଣୁ ତାଙ୍କର ଲକ୍ଷଣ ଯଦି ଆଉ କ'ଣ ଲକ୍ଷଣ ବୋଲି ଯଦି ଅର୍ଜୁନଙ୍କର ଚିନ୍ତା ହେଉଥିବ, ତେଣୁ ଭଗବାନ କହୁଛନ୍ତି ଅର୍ଜୁନ, ସେମାନେ ସତତଂ କୀର୍ତ୍ତୟନ୍ତୁ ମାଂ, ସତତଂ ସବୁବେଳ ପାଇଁ ସେମାନେ ମୋର କୀର୍ତ୍ତନ କରନ୍ତି। ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତଶ୍ଚ ଦୃଢ଼ଭୂତା, ଏ ତାଙ୍କର ଯତ୍ନ, ଦୃଢ଼ ଭାବରେ ଦୃଢ଼ ବ୍ରତ ତାଙ୍କର ଏଇଟା। ଭଗବାନ ଭଜନ କରିବା ଆଉ କାହାର ଭଜନ କରିବା ଆବଶ୍ୟକତା ନାହିଁ। ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତଶ୍ଚ ଦୃଢ଼ଭୂତା, ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା, ମୋତେ ସେମାନେ ନମସ୍କାର କରନ୍ତି। ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ, ସେମାନେ ସବୁବେଳ ପାଇଁ ମୋର ଉପାସନା ହିଁ କରନ୍ତି। ତେଣୁ ଅର୍ଜୁନ ଭଗବାନଙ୍କର ନମସ୍କାର କରୁଛନ୍ତି। ପ୍ରଭୁ ବାୟୁର୍ଯ୍ୟମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ଦୁଃସହସ୍ରକୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ ନମଃ ପୁରସ୍ତା ଅଥ ପୃଷ୍ଠତସ୍ତେ ନମସ୍ତେ ତୁ ସର୍ବତୈବ ସର୍ବା। ଏହିଭଳି ଭାବରେ ହଜାର ହଜାର ଥର ନମସ୍କାର କରୁଛନ୍ତି ଅର୍ଜୁନ ଭଗବାନଙ୍କୁ, ଏବଂ ସେ କହୁଛନ୍ତି, ପ୍ରଭୁ କାହିଁକି ଲୋକମାନେ ଆପଣ ନମସ୍କାର କରୁନାହାନ୍ତି? କେତେ ମୂର୍ଖ ସେମାନେ! 16 କାରଣ ଦେଇଛନ୍ତି କାହିଁକି ଆମେ ଭଗବାନଙ୍କୁ ନମସ୍କାର କରିବା। ଅନ୍ତିମରେ ଭଗବାନ କହିବେ, ଏ ନମସ୍କାରଟା ହେଉଛି ଏ 4 ଯେଉଁ ଆବଶ୍ୟକତା ରହିଛି, 4 କାର୍ଯ୍ୟ, ତା ଦେହରୁ ନମସ୍କାର ହେଉଛି ଗୋଟିଏ। ଇଏ ହେଉଛି ଭଗବତ ଗୀତାର ସାର। ମନମନା ଭବ, ମନରେ ମୋତେ ଚିନ୍ତା କର, ମଦ ଭକ୍ତୁ ମୋର ଭକ୍ତ ହୁଅ, ମୋର ଜାଜନ କର ଏବଂ ମୋର ମୋତେ ନମସ୍କାର କର। 16 କାରଣ ଦେଇଛନ୍ତି କାହିଁକି ଆମେ ଭଗବାନ ନମସ୍କାର କରିବା। ସେ କହୁଛନ୍ତି, कस्मात् तेना नमेरन महात्मन अर्जुन आश्चर्य होती भगवान कहते जो मैंने महात्मा से मत नमस्कार करती एवं समस्त कौश जो महात्मा नुहत से कर्तव्य से महात्मा भाई से आचरण करेंगे मत नमस्कार करेंगे कि तथापि लोक मैंने नमस्कार करूना आपण शरण में जाऊना प्रणाम करूना तेणु अर्जुन कहते आपण होती गरीयसी महात्मा कस्मा सतीन नमेरन महात्मन गरीयसी आपण होती श्रेष्ठ जे निम्न स्तर अच्छा निकृष्ट स्तर अच्छा श्रेष्ठ व्यक्ति को प्रणाम करने कथा आपण होती गरीयसी ब्रह्मों की आदि करते ब्रह्मा जी की भौतिक जगत सर्वोत्तम जीव ताकर मध्य आपण होती कर्ता सृष्टिकर्ता आपण आदि करते तेणुक समस्ते आप प्रणाम करने कथा कस्मा सतीना नमेरन महात्मन गरीयसी ब्रह्मण भी आदि करते अनंत देवेश जगन निवास आपण होती अनंत प्रभु आपण अंत ना देखुं अर्जुन देखुं भगवान अंत ना न अंत न जाति न मध्यम कौटी तक देख पार ना अंत सरु ना शेष हो ना भगवान अनंत जगत निवास ये जगत तांकर पाखे आश्रय नहीं तेणु अनंत कस्मात् तेन नमेरन महात्मन गरीयसी ब्रह्मणोपि आदिकर्त्री अनंत देवेश से होती देवेश समस्त देवता ये तीन जन देवता जो कहुची तीन जन देवता शिवजी होती जाने श्रेष्ठ देवता तीन जन जो रही भी तो शिवजी जाने आमर ओडिशारे विशेष भाव तीन जन पूजा करा जाउछ त्रिनाथ त्रिनाथ के पूजा करा जाउछ किंतु शिवजी एवं ब्रह्मा एवं विष्णु जदिव भगवान अवतार किंतु तथापि विष्णु हूँ सर्वोच्च यटा को से बुझीपारती ना जो मैंने ये त्रिनाथ मेला करती त्रिनाथ मंदिर करती से बुझीपारती ना ये त्रिनाथ भितर श्रेष्ठ जन अच्छा सी हूँ विष्णु भागवत वर्णना कर ये जस्त पुराण वर्णना कर जस्तु जो मैंने विष्णु सहित ब्रह्मा एवं शिव को सामान करती जस्तु नारायण देव ब्रह्म रुद्रादि दैवतम समत्व नहीं विख्यात स पाषंडी भव्य ध्रुवम से निश्चिंत भाव पाषंडी ये कौन सी संदेह ना ध्रुवम निश्चिंत भाव से पाषंडी ये पाषंडी बर्तन कलिजुगर ये पाषंडी मान विस्तार लाभ करेणुक आम ओडिशा देखुचे ये जो रही त्रिनाथ मंदिर सब रही बसगले गंजे टे टाणिले नाम कीर्तन करेंगे तेणु गंजे टाणे तो शिवजी मना कर शास्त्र मना कर निषेध व्यवस्था रही किंतु पाषंड धर्म जब न करेंगे तो गंजे टाणी पारे ना तेणुक छोटिया टुंगीटे करनाथ मेला देखी हेन पूजा कर पूजा करेंगे तो बसिक चिलम टाणी भारत प्रकृति प्रभुपाद पूर्व भारतवर्ष पाश्चात्य जगत लोक मैंने आसुले से जो साधु मान प्रति आकर्षित होते से भाव चिलम टाणुले कारण तक धारणा भगवान को आराधना करने चिलम टाणी पड़ो गंजे नवाक पड़ो बांग नवाक पड़ो प्रभुपाद महाराज शुद्ध धारा विशेष भाव पाश्चात्य जगत में शुद्ध धारा को प्रदान कले यदि आम ये धारा को नुआ आते आम से महाभारत धारा प्रवाहित होता तेणु ये जो रही त्रिनाथ जो भगवान सहित क्या सामान करहबना अर्जुन से कथा कहते आपण होती गरीय से देवेश समस्त आपश नियंत्रण कर अनंत देवेश जगन निवास यही भाव में षोलटी कारण प्रथम श्लोक में नौटी कारण तापर श्लोक सातटी कारण दे कहीं भगवान नमस्कार करवा तेणु ये सब महात्मा एम सब दैवी प्रकृति अधीन था शिवजी कथा कौन कहवा ତେଣୁ ସେଇ ମହାତ୍ମାଙ୍କର ଯେତେବେଳେ କଥା ପଡ଼ିଗଲା ତେଣୁ ତାଙ୍କର ଗୁଣଗାନ ସେ କରୁଛନ୍ତି କଶ୍ୟପ ମୁନି, କାରଣ ଦିତି ସେ ଶୁଣିବା ପାଇଁ ନାରାଜ, ସେ ଚାହୁଁଛନ୍ତି କି ଯାହା ବି ହେଉ ଆମେ ସଙ୍ଗ କରିବା, ଯଦି ବି ଅଧର୍ମ ହେଉ ଯାହା ବି ହେଉ ମୁଁ କିଛି ଶୁଣିବି ନାହିଁ, କାରଣ ସେ କାମ ବେଗର ପୀଡ଼ିତ ହୋଇଛନ୍ତି। କିନ୍ତୁ କଶ୍ୟପ ମୁନି କାମ ବେଗର ପୀଡ଼ିତ ହୋଇନାହାନ୍ତି, ସେ ନିଜକୁ ଧୀର ବ୍ୟକ୍ତି, ଏମାନେ ହେଉଛନ୍ତି ଧୀର। ଏ ଯେଉଁ ଛଅଟି ବେଗ ରହିଛି, ବାଚ ବେଗମ, ମନସା, ଓଧ ବେଗମ, ଜିହ୍ୱା ବେଗମ, ଉଦର ଉପସ୍ଥ ବେଗମ, ଏଇଟାନ ବେଗାନ ଯେଉଁ ବିଷୟ ଏତେ ଧୀର, ସିଏ ହେଉଛନ୍ତି ପ୍ରକୃତରେ ଧୀର ବ୍ୟକ୍ତି। କହିବାର ବେଗକୁ ନିୟନ୍ତ୍ରଣ କରିବା ବାଚ ବେଗମ, ମନର ବେଗ କ୍ରୋଧ, ଜିହ୍ୱାର ବେଗ ଯେଉଁ ଖାଦ୍ୟ ଇତ୍ୟାଦି ବା ମଦ୍ୟପାନ ଇତ୍ୟାଦି କରୁଛନ୍ତି ସେ ଜିହ୍ୱାର ବେଗ, ଏବଂ ଉଦରର ବେଗ ରହିଛି, ଏବଂ ଉପସ୍ଥ ବେଗ ଯୌନ ବେଗ ରହିଛି, ଏଇ ଯେଉଁ ଛଅଟି ବେଗ ରହିଛି, ଆକୁ ଯେଉଁମାନେ ସମସ୍ତେ ଏଇ ବେଗରେ ଅଧୀର ହୋଇକି ଅଛନ୍ତି, ସବୁ ଜୀବ ଅଧୀର ହୋଇକି ରହିଛନ୍ତି, ବେଗକୁ ସହ୍ୟ କରିପାରୁନାହାନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ କୃପାପ୍ରାପ୍ତ ହୋଇଛନ୍ତି ସେମାନେ ହିଁ ଧୀର ବ୍ୟକ୍ତିରେ ଅଛନ୍ତି, ସେମାନେ ଏ ବେଗକୁ ସହ୍ୟ କରିପାରିବେ। ତେଣୁ ଶିବଜୀ ଏ କାମ ବେଗକୁ ଜୟ କରିଛନ୍ତି। କାମଦେବ ଯେତେ ଚେଷ୍ଟା କଲେ, ତାଙ୍କୁ ପଞ୍ଚସ୍ୱର ମାରିଲେ ମଧ୍ୟ ତାଙ୍କର କାମ ବେଗ ଯାହା ତ ହେଲା ନାହିଁ। ତେଣୁ କଶ୍ୟପ ମୁନି ମଧ୍ୟ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ମଧ୍ୟ ସେହିଭଳି ଭାବରେ, ଯେମିତି ଆମେ ଦେଖିବା ହରିଦାସ ଠାକୁର, ହରିଦାସ ଠାକୁର ଯେତେବେଳେ ଆସି ବେନାପଲରେ ତାଙ୍କର ଭଗବାନ ଭଜନ କରୁଥିଲେ, ସେତେବେଳେ ତାଙ୍କର ଚାରିଆଡ଼େ ଖ୍ୟାତି ବ୍ୟାପିଗଲା। କିନ୍ତୁ ସେ ଯେଉଁ ଗ୍ରାମରେ ଯିଏ ଥିଲେ, ଜମିଦାର ଥିଲେ ରାମଚନ୍ଦ୍ର ଖାନ, ସେ କହିଲେ ମୁଁ ଏତେ ବିରାଟ ବଡ଼ ଧନୀ ବ୍ୟକ୍ତି, ମୋର ତୁଳନାରେ ସେ ଗୋଟେ ମୁସଲମାନ ମିଆଁ ଟୋକା, ତାର କ'ଣ ଏତେ ଗୁଣଗାନ କରାଯାଉଛି। ତେଣୁ ତାକୁ ପତନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରାଗଲା। ଜଣେ ବେଶିଆ କହିଲା କାହିଁକି ଚିନ୍ତା କରୁଛନ୍ତି ମହାଜନ, ମୁଁ ତାଙ୍କୁ ଗୋଟେ ରାତିରେ ତାଙ୍କୁ କରିଦେବି, କେତେ ଟଙ୍କା କରିଦେବି। ତେଣୁ ସେ ବେଶିଆ ଜଣକ ଯାଇ ତାଙ୍କ ପାଖରେ ବହୁତ ପ୍ରକାର ଅଶ୍ଳୀଳ ଆଚରଣ ସବୁ କଲା। କିନ୍ତୁ ହରିଦାସ ଠାକୁର ସେ ସବୁ ବେଗକୁ ସହ୍ୟ କରିପାରନ୍ତି, ଭଗବାନଙ୍କ ଭକ୍ତ ଯିଏ ସବୁ ବେଗକୁ ସହ୍ୟ କରିପାରିବେ, ତେଣୁ ସେ ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ସେ ସ୍ତ୍ରୀଲୋକକୁ ଦେଖି ନିର୍ଜନ ସ୍ଥାନ ରାତ୍ରି ସମୟ, ତେଣୁ ଜଣେ ସାଧାରଣ ବ୍ୟକ୍ତି ଜଣେ ହେଲେ ବା ସାଧାରଣ କ'ଣ ଯେତେ ମହାନ ବ୍ୟକ୍ତି ହେଲେ ମଧ୍ୟ ସାଧାରଣ ବ୍ୟକ୍ତି କଥା କୁହାଯାଉନି, ମହାନ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର କାମ ବେଗକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ଭାଗବତ ବର୍ଣ୍ଣନା କରାଯାଇଛି ଯେ ମାତ୍ରା ସ୍ୱସ୍ରା ଧୋଇତ୍ରା ବା ନା ବିଭିକ୍ତାସନ ଭବେତ୍ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ ସମୟ ବି କରସତି। ନିଜର ମା ହୁଅନ୍ତୁ ବା ନିଜର ଭଉଣୀ ହୁଅନ୍ତୁ ବା ନିଜର କନ୍ୟା ମଧ୍ୟ ହୁଅନ୍ତୁ, ମାତ୍ରା ସ୍ୱସ୍ରା ଧୋଇତ୍ରା ବା ନା ବିଭିକ୍ତାସନ ଭବେତ୍, ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି। ବଳବାନ ଇନ୍ଦ୍ରିୟ ଗ୍ରାମ, ଏଇଟାକୁ ଜୟଜାତି ମହାରାଜ କହୁଛନ୍ତି ବଳବାନ ଇନ୍ଦ୍ରିୟ ଗ୍ରାମ, କାହିଁକି ବସିବେ ନା ଇନ୍ଦ୍ରିୟମାନେ ବହୁତ ବଳବାନ, ନା ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସିନା ଅସୁବିଧା, ମହାନ ବ୍ୟକ୍ତି ନା ବିଦ୍ୱାନ ବି କରିଛନ୍ତି, ବିଦ୍ୱାନ ବ୍ୟକ୍ତି ବ୍ରହ୍ମା ମଧ୍ୟ ଆକର୍ଷିତ ହୋଇଗଲେ ତାଙ୍କର କନ୍ୟାର ସୌନ୍ଦର୍ଯ୍ୟ ଦେଖି, ସରସ୍ୱତୀଙ୍କର ସୌନ୍ଦର୍ଯ୍ୟ ଦେଖି ଆକର୍ଷିତ ହୋଇଗଲେ, ଅନ୍ୟମାନଙ୍କ କଥା କ'ଣ କହିବା। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇ ଯେଉଁ କାମ ବେଗକୁ ନିୟନ୍ତ୍ରଣ କରିପାରିଥାନ୍ତି, ତେଣୁ ହରିଦାସ ଠାକୁର ସେ ଯେତେବେଳେ ଦେଖିଲେ ତାଙ୍କର କୌଣସି କାମ ବେଗ ଯାହା ହେଲା ନାହିଁ, ଏବଂ ସେ ଯୁବତୀ ଜଣ ଦେଖିଲେ ଯେତେବେଳେ ହରିଦାସ ଠାକୁରଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରୁନାହାନ୍ତି, ତେଣୁ ତାଙ୍କୁ ସେ ଅନୁନୟ ବିନୟ କହିଲେ, କହିଲେ ପ୍ରଭୁ ମୁଁ ଜଣେ ଯୁବତୀ, ମୁଁ ଚାହୁଁଛି ଆପଣଙ୍କର ସଙ୍ଗ କରିବା ପାଇଁ, ଆପଣ ଜଣେ ଯୁବକ, ମୁଁ ଚାହୁଁଛି ଆପଣଙ୍କର ସଙ୍ଗ କରିବା ପାଇଁ, ତେଣୁ ଆପଣ ଜଣେ ମହାନ ବ୍ୟକ୍ତି, ମୋତେ ମୋର ଅଭିଳାଷ ପୂରଣ କରନ୍ତୁ। ହରିଦାସ ଠାକୁର କହିଲେ, କହିଲେ ଦେଖ ମୁଁ ତୁମର ଅଭିଳାଷ ପୂରଣ କରିବି, କିନ୍ତୁ ମୋର ଗୋଟେ ବ୍ରତ ଅଛି। ନା କ'ଣ ସେ ବ୍ରତ? ନା ଏଇ ଯେଉଁ ଭଗବାନ ନାମ କୀର୍ତ୍ତନ ହେଉଛି, ଇଏ ମୋର ଗୋଟିଏ କୋଟି ନାମ ନେବାର ଅଛି, ତୁମେ ଏ ଗୋଟିଏ ନାମ ଯଦି ଶେଷ ହୋଇଗଲେ ତାହେଲେ ମୁଁ ତୁମର ଅଭିଳାଷ ପୂରଣ କରିବି, ତୁମେ ଅପେକ୍ଷା କର। ତେଣୁ ଗୋଟିଏ ନାମ ଦିନକୁ ସେ 3 ଲକ୍ଷ ନାମ ନ ନିଅନ୍ତି, ମାସକରେ 90 ଲକ୍ଷ କୋଟିଏ ପାଖାପାଖି ନାମ ହେଉଛନ୍ତି। ତେଣୁ ତାଙ୍କର କେବେ ସରିବ ଯେ ସେ ତାଙ୍କର ଅଭିଳାଷ ପୂରଣ କରିବେ? କିନ୍ତୁ ଯାହା ଗୋଟିଏ ରାତି ଗଲା, ଦ୍ୱିତୀୟ ରାତି ଗଲା, ତୃତୀୟ ରାତି ପୁଣି ଯେତେବେଳେ ଆସିଲା, ସେତେବେଳେ ହରିଦାସ ଠାକୁର କହିଲେ ଆଜି ନିଶ୍ଚିନ୍ତ ଭାବରେ ମୋର ବ୍ରତ ପୂରଣ ହେବ, ତୁମେ ଅପେକ୍ଷା କର। କିନ୍ତୁ ତୃତୀୟ ରାତି ଯେତେବେଳେ ଚାଲିଗଲା, ସେତେବେଳେ ସେ ବେଶ୍ୟାର ମନ ପରିବର୍ତ୍ତନ ହୋଇଗଲା। ସିଏ ପ୍ରକୃତ କଥା ଖୋଲିକରି କହିଲେ ପ୍ରଭୁ, ମୋତେ ସେ ପଠାଇଥିଲେ, ରାମଚନ୍ଦ୍ର ଖାଁ ପଠାଇଥିଲେ ଆପଣଙ୍କୁ ପତନ ପାଇଁ ପଠାଇଥିଲେ। ହରିଦାସ ଠାକୁର କହିଲେ, ମୁଁ ଜାଣିଛି ତୁମେ ସେଇଥିପାଇଁ ଆସିଛ, କିନ୍ତୁ ମୁଁ ଚାଲିଯାଇଥାନ୍ତି, କିନ୍ତୁ ମୁଁ ରହିଲି କାହିଁକି ନା ତୁମକୁ ପରିବର୍ତ୍ତନ କରିବା ପାଇଁ, ତୁମର ହୃଦୟ ପରିବର୍ତ୍ତନ କରିବା ପାଇଁ। ତେଣୁ ଏଇ 3 ଦିନ ଯେଉଁ ଶୁଣିଲେ ଭଗବାନଙ୍କ ଶୁଦ୍ଧ ନାମ, ରୂପପାଦ ମହାରାଜ ଯେତେବେଳେ ଯାଇକରି ପାଶ୍ଚାତ୍ୟ ଜଗତରେ ଭଗବାନ ନାମ କୀର୍ତ୍ତନ କରୁଥିଲେ, ସେ ଯେଉଁ ପାପାଚାରୀ ବ୍ୟକ୍ତି ଥିଲେ, ବହୁତ ପ୍ରକାର ପାପାଚାରୀଙ୍କର ଲିଷ୍ଟ ରହିଛି ଭାଗବତରେ, ଏ ସେ ପାପାଚାରୀ ବ୍ୟକ୍ତି ଶୁଦ୍ଧ ନାମ ଶୁଣି ତାଙ୍କର ପରିବର୍ତ୍ତନ ହୋଇଗଲା। ସେଇଭଳି ଭାବରେ ବେଶ୍ୟାର ମଧ୍ୟ ପରିବର୍ତ୍ତନ ହୋଇଗଲା। ତେଣୁ ହରିଦାସ ଠାକୁର ତାଙ୍କର ମାଳା ଦେଲେ ଏବଂ କହିଲେ, ତୁମେ ଏଇ ଯେଉଁ ତୁଳସୀ ଗଛ ଅଛି ତାକୁ ପ୍ରଦକ୍ଷିଣ କରି ଭଗବାନ ନାମ ନେବ। କହି ସେ ଚାଲିଗଲେ ସେଠୁ। ତେଣୁ ସମସ୍ତେ ସେ ସ୍ଥାନ ଦର୍ଶନୀୟ ସ୍ଥାନ ହୋଇଗଲା, ସମସ୍ତେ ଆସିଲେ ଦେଖିବା ପାଇଁ ଏ ବେଶ୍ୟା ଜଣ କେମିତି ବୈଷ୍ଣବୀ ପରିଣତ ହୋଇଛନ୍ତି, ଇଏ ଭଗବାନଙ୍କର ଭକ୍ତଙ୍କର ଅଦ୍ଭୁତ କାର୍ଯ୍ୟ ସବୁ ରହିଛି, ଅଦ୍ଭୁତ ଶକ୍ତି। ତେଣୁ ଶିବଜୀ ସେ କଶ୍ୟପୁନି ସେ ପ୍ରଭାବିତ ହେଉନାହାନ୍ତି, କାମ ବେଗ ଦ୍ୱାରା ପ୍ରଭାବିତ ହେଉନାହାନ୍ତି, କିନ୍ତୁ ତାଙ୍କର ପତ୍ନୀ ସେ ଶୁଣିବାକୁ ନାରାଜ। ତେଣୁ ସେ ଏଭଳି ଭାବରେ ଶିବଜୀଙ୍କର ମହିମାକୁ ଗାନ କରୁଛନ୍ତି। ସେ ଶିବଜୀ କ୍ରୋଧ କଲେ କ'ଣ ହେବ, ଏସବୁ କହୁଛନ୍ତି ସେ। ତେଣୁ ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି ଯେ ସେ ଯେଉଁ ଶିବଜୀ, ତାଙ୍କର ଆଚରଣ ବୁଝିବା ଏତେ ସହଜ ନୁହଁ, ବୈଷ୍ଣବର ଆଚରଣ ବୁଝିବା ସମସ୍ତେ ବୁଝିପାରିବେ ନାହିଁ। ଗୋଟେ ରହିଛନ୍ତି ଚୈତନ୍ୟ ଚରିତ୍ରାମୃତରେ ଯେ ସେ ବୈଷ୍ଣବଙ୍କର ଆଚରଣ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ସେହିଭଳି ଭାବରେ ଏଠି କୁହାହେଉଛି, ବ୍ରହ୍ମା ଦେବଜତ କୃତ ସେତ ପାଳା, ଶିବଜୀଙ୍କୁ ଏଠି ବିଷ୍ଣୁଙ୍କ ସହିତ ସମାନ କରି କୁହାଯାଉଛି, କାରଣ ପ୍ରକୃତରେ ସେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ସେ ତମଗୁଣର ଆଶ୍ରୟ କରି ଶିବଜୀ ହୋଇଛନ୍ତି, ତମଗୁଣର ଅବତାର। ତେଣୁ ସେହି ଭଗବାନଙ୍କର ବିଷ୍ଣୁଙ୍କର ଆଦେଶରେ ଯତ୍କୃତ ସେତ ପାଳା, ବ୍ରହ୍ମାଦି ଦେବତାମାନେ ସମସ୍ତେ ତାଙ୍କ ନିୟମରେ ରହିଛନ୍ତି, ସମସ୍ତଙ୍କୁ ନିୟମ କରାଯାଇଛି। ସୂର୍ଯ୍ୟ ବ୍ରହ୍ମାଙ୍କ ସହିତ ଆଉ କିଏ ସମାନ ହୋଇପାରିବେ? ହଁ, ସୂର୍ଯ୍ୟ ମଧ୍ୟ ସେଭଳି ଭାବରେ ଦେବତାମାନେ ବହୁତ ପ୍ରସିଦ୍ଧ ଦେବତାମାନେ, ବହୁତ ଉନ୍ନତ ଦେବତାମାନେ ସବୁ ଅଛନ୍ତି, ଅଗ୍ନି ଇତ୍ୟାଦି। ତେଣୁ ବ୍ରହ୍ମା ସେ କଥା କହୁଛନ୍ତି, ଯତ୍ ଚକ୍ରେଶ ସବିତା ସକଳ ଗ୍ରହାଣାଂ ରାଜା ସମସ୍ତ ସୁର ମତିରଶେଷ ତେଜା ଯଶ୍ୟାଗ୍ୟା ପ୍ରଭୃତି ସମୃତ କାଳ ଚକ୍ରୋ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଆମର ବୈଜ୍ଞାନିକମାନଙ୍କ ମତରେ ସୂର୍ଯ୍ୟ ସ୍ଥିର ଅଛନ୍ତି, ପୃଥିବୀ ଘୁରୁଛି, କିନ୍ତୁ ବୈଜ୍ଞାନିକ ମତ ପରିବର୍ତ୍ତନ ହେଉଛି। ଆଗେ କହୁଥିଲେ ଯାହା ବି ହେଉ, ସେସବୁ ପରିବର୍ତ୍ତନ ଚାଲିଛି, କିନ୍ତୁ ସୂର୍ଯ୍ୟ ପ୍ରକୃତରେ ସୂର୍ଯ୍ୟ ସ୍ଥିର ନୁହନ୍ତି, ସୂର୍ଯ୍ୟ ଘୁରୁ ବୁଲୁଛନ୍ତି। ତାଙ୍କର ଚକ୍ର ଯେଉଁ ରହିଛି କାଳଚକ୍ର, ସେ କାଳଚକ୍ରରେ ସେ ଘୁରି ବୁଲୁଛନ୍ତି, ନିର୍ଦ୍ଦିଷ୍ଟ ଯେଉଁ ସ୍ପିଡ୍ ଅଛି ସେହି ଅନୁସାରେ ସେ ଘୁରୁଛନ୍ତି। ଯଶା ଭୟା ଭଣତି ସମୃଦ୍ଧ କାଳଚକ୍ର, ଚକ୍ଷୁ ଭଗବାନଙ୍କର ଚକ୍ଷୁ ହେଉଛନ୍ତି ସୂର୍ଯ୍ୟ ଦେବତା, ଏତେ ଶକ୍ତିଶାଳୀ ଦେବତା, କିନ୍ତୁ ତଥାପି ସେ ମନ ଇଚ୍ଛା କାର୍ଯ୍ୟ କରିବେ ନାହିଁ, ସେତୁ ପାଳା ଭଗବାନଙ୍କ ନିୟମ ଅନୁସାରେ ସେମାନେ କାର୍ଯ୍ୟ କରିବେ। ଚକ୍ଷୁରେ ସେ ସବିତା ସକଳ ଗ୍ରହଣା, ରାଜା ସମସ୍ତ ଗ୍ରହମାନଙ୍କ ରାଜା ହେଉଛନ୍ତି ସୂର୍ଯ୍ୟଦେବ, ସମସ୍ତ ସୂର୍ଯ୍ୟମୁଖୀ ଅଶେଷ ତେଜ, ଅନେକ ତେଜ ତାଙ୍କର ରହିଛି। ବୈଜ୍ଞାନିକମାନେ କହନ୍ତି କିଛି କାଳ ପରେ ସେ ଜ୍ୱଳନ୍ତ ପିଣ୍ଡ ରହିଛି, ସେ ସବୁ ସରିଯିବ, ସରି ଆଉ ରହିବନି, ତା'ର ଜ୍ୱଳନ୍ତ ଶକ୍ତି ରହିବ ନାହିଁ, କିନ୍ତୁ ଅଶେଷ ବୋଲି କୁହାଯାଉଛି ଶାସ୍ତ୍ରରେ, କୁହାଯାଉ ଅଶେଷ, ଶେଷ ହେବ ନାହିଁ ସେ ତେଜ, ଅଶେଷ ତେଜ। ଏବଂ ଏତେ ଶକ୍ତିଶାଳୀ ହେଲେ ମଧ୍ୟ ଯଶ୍ୟା ଘ୍ୟା ବ୍ରହ୍ମତି ସମୃତ କାଳ ସମୃତ, ଭୟର ସହିତ ସେ ସେବା କରୁଛନ୍ତି, ମନ ଇଚ୍ଛା ଏତେ ଶକ୍ତିଶାଳୀ ରହିଛନ୍ତି ଯେ ତମ ମନ ଇଚ୍ଛା ଯାହା କରିପାରିବେ ତାହା ନୁହଁ, ଭଗବାନଙ୍କ ଆଜ୍ଞାରେ, ବିଷ୍ଣୁଙ୍କର ଆଜ୍ଞାରେ ସେ ନିଜର କାଳଚକ୍ରରେ ଘୁରି ବୁଲୁଛନ୍ତି। ଭାଗବତରେ ମଧ୍ୟ ସେ କଥା କୁହାଯାଉଛି, କପିଳଦେବ ସେ କଥା କହିଛନ୍ତି, ନିମଧ୍ୟାତ୍ ବାତୋୟଂ ସୂର୍ଯ୍ୟସ୍ତପତି ମଧ୍ୟାତ୍ ବର୍ଷଚନ୍ଦ୍ର ଧତ୍ୟଗ୍ନି ମୃତ୍ୟୁଶ୍ଚରତି ମଧ୍ୟାତ୍। ଏମାନେ ବ୍ରହ୍ମାଦେବ ଯେଉଁ କୁହା କଥା ପଡ଼ିଲା, ବ୍ରହ୍ମାଦି ଯେତେ ଉନ୍ନତ ଦେବତା ହେଲେ ମଧ୍ୟ ଏମାନେ ସମସ୍ତେ ଭଗବାନଙ୍କର ଆଜ୍ଞାରେ, ବିଷ୍ଣୁଙ୍କର ଆଜ୍ଞାରେ କିମ୍ବା କୃଷ୍ଣଙ୍କର ଆଜ୍ଞାରେ ସେମାନେ ସେବା କରୁଛନ୍ତି। କପିଳଦେବ ମା ଦେବତୀଙ୍କୁ କହୁଛନ୍ତି ସେ କଥା, ମଧ୍ୟାତ୍ ବାତ୍ ବାତ୍ ଓୟଂ। କାରଣ ଯେତେବେଳେ କପିଳଦେବ କହୁଛନ୍ତି ମାଙ୍କୁ ଯେ ଏ ମା ତ କେବଳ ଭଗବାନଙ୍କ ଶରଣ ହିଁ ଯିବା କଥା, ତେଣୁ ମାଙ୍କର ଗୋଟେ ସନ୍ଦେହ ଆସୁଛି, ଯଦି ଭଗବାନଙ୍କର ଶରଣ ଯିବା, ଅନ୍ୟ ଦେବଦେବୀମାନଙ୍କର ଶରଣ ଯଦି ନ ଯିବା, ତାହେଲେ ସେମାନେ ଆମ ପ୍ରତି କ୍ରୋଧ ପ୍ରକାଶ କରିବେ, ସେମାନେ ଆମକୁ ବିଭିନ୍ନ ପ୍ରକାର ଅତ୍ୟାଚାର କରିପାରନ୍ତି। ନା ନା, ମୋର ଭୟରେ ସମସ୍ତେ ରହିଛନ୍ତି। ମାତ ଭୟା ଦ୍ୱାଦି ବାଦୋୟଂ ପବନଦେବ, ଏତେ ଶକ୍ତିଶାଳୀ ବ୍ରହ୍ମାଙ୍କ ଭଳି ଶକ୍ତିଶାଳୀ, କିନ୍ତୁ ଏତେ ଶକ୍ତିଶାଳୀ ହେଲେ ମଧ୍ୟ ଯେତେବେଳେ ଦରକାର ପଡ଼ୁଛି, ଏ ଯେଉଁ ମହାବାତ୍ୟା ହେଉଛି ସେହି ସମୟରେ ସେମାନେ ଭୀଷଣ ଇଏ କରୁଛନ୍ତି, ଭୀଷଣ ସବୁ ଘର ସବୁ ଭଙ୍ଗା ଭାଙ୍ଗି ଯାଉଛି। 1969 ଯେଉଁ ହେଇଥିଲା ମହାବାତ୍ୟା, ତାପରେ ମଧ୍ୟ କେତେ ହେଇଛି ଗୁଡ଼ୁ ଗୁଡ଼ୁ ଇତ୍ୟାଦି ସବୁ ହେଇଛି। ସବୁବେଳେ ଚାହିଁଲେ ମଧ୍ୟ ସେମାନେ ସେଇଭଳି ଭାବରେ ପବନ ଯାତାୟତ କରିପାରନ୍ତି ନା, ଭଗବାନଙ୍କ ଆଜ୍ଞାରେ ସେମାନେ ମାତ୍ ଭୟାତ୍ ବାଦ ବାଦ ଓୟଂ। ଆମେ ଶୋଇପଡ଼ିଲେ ମଧ୍ୟ ପବନଦେବ ନିଜେ ଆସି ଆମର ନାସାରେ ପ୍ରବେଶ କରୁଛନ୍ତି। ଆମର ଶୋଇପଡ଼ିଲେ ଆମେ ଜାଣିନେ ଆମେ କ'ଣ କରୁଛେ, କିନ୍ତୁ ନିଶ୍ୱାସ ଚାଲିଛି, ପବନଦେବ ଆସୁଛନ୍ତି। ଭଗବାନଙ୍କ ଭୟରେ ସମସ୍ତେ ସେବା କରୁଛନ୍ତି। ମତ୍ ଭୟାତ୍ ବାଦ ବାଦ ଓୟଂ ସୂର୍ଯ୍ୟସ୍ତପତି ମତ୍ ଭୟାତ୍, ସୂର୍ଯ୍ୟଦେବ ମଧ୍ୟ ଯେଉଁ ଅଗ୍ନି ପ୍ରକାଶ କରୁଛନ୍ତି ବା ସୂର୍ଯ୍ୟସ୍ତପତି ଯେଉଁ ତାପ ଦେଉଛନ୍ତି, ଯେଉଁ ତାପ ଦେଉଛନ୍ତି ଭଗବାନଙ୍କର ଆଦେଶରେ ଦେଉଛନ୍ତି, ସେ ତାକୁ ସମ୍ବରଣ କରିପାରିବେ ନାହିଁ, ମନଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ। ସୂର୍ଯ୍ୟଦେବ ବହୁତ ଶକ୍ତିଶାଳୀ, ମନଇଚ୍ଛା କରିବେ ନା, ଭଗବାନଙ୍କ ଆଜ୍ଞାରେ ସମସ୍ତେ ସେତୁ ପାହାଳ ବୋଲି କହିବେ, ସମସ୍ତେ ଭଗବାନଙ୍କ ଆଜ୍ଞାରେ ଭଗବାନ ନିୟମରେ ସମସ୍ତେ କାର୍ଯ୍ୟ କରୁଛନ୍ତି। ବ୍ରହ୍ମାଙ୍କ ଭଳି ଅତି ଉନ୍ନତ ସ୍ତରର ଦେବତାମାନେ ମଧ୍ୟ ସେମାନେ ସମସ୍ତେ ଏହିଭଳି ଭାବରେ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ମଧ୍ୟାତ୍ ବାଦ ବାଦ ଓୟଂ ସୂର୍ଯ୍ୟସ୍ତପତି ମଧ୍ୟାତ୍ ବର୍ଷଚନ୍ଦ୍ର। ଇନ୍ଦ୍ର କହିଲେ, ମୁଁ ତ ଶକ୍ତିଶାଳୀ, ତ୍ରିଲୋକର ମୁଁ ହେଉଛି ଅଧୀଶ୍ୱର, ମୁଁ ହେଉଛି ଇନ୍ଦ୍ର, ମୋ ସହିତ ଆଉ କିଏ ସମାନ ହେଇପାରିବ, ତ୍ରିଲୋକର ମୁଁ ହେଉଛି ଅଧୀଶ୍ୱର, ତେଣୁ ଏମାନେ ମୋର ଯଜ୍ଞ ବନ୍ଦ କରିଛନ୍ତି, ମୋତେ ପୂଜା କରୁନାହାନ୍ତି, ଧ୍ୱଂସ କରିଦେବି କହିକି ବ୍ରଜକୁ ଧ୍ୱଂସ କରିବା ପାଇଁ ପଠାଇଲେ। ସମ୍ବର୍ତ୍ତକ ମେଘ ଯେଉଁଟା ଅନ୍ତିମ ସମୟରେ ଯେଉଁ ରହିଛି ବିନାଶ ସମୟରେ, ସଂହାର ସମୟରେ ସେ ବର୍ଷା ହୁଏ, 100 ବର୍ଷ ଧରି ବହୁତ ଉତ୍ତାପ ହେବ, କୌଣସି ବର୍ଷା ହେବ ନାହିଁ, ତାପରେ 100 ବର୍ଷ ଧରି ଭୀଷଣ ବର୍ଷା ହେବ। ଏଇ ସମ୍ବର୍ତ୍ତକ ମେଘ ସବୁ ଆସିକି ବର୍ଷା କରେଇବେ, ସେ ହେଉଛି ପ୍ରଳୟ ସମୟରେ ସବୁ ହେବ ସେସବୁ। ତେଣୁ ଇନ୍ଦ୍ର ପଠାଇଲେ, ଯାଅ ବ୍ରଜକୁ ଧ୍ୱଂସ କରିଦେବ, ସମ୍ବର୍ତ୍ତକଙ୍କୁ ଛାଡ଼ିଦେଲେ, ବନ୍ଧା ହେଇକି ଥାଆନ୍ତି ସେମାନେ, ଖୋଲିଦେଲେ ବନ୍ଧନ ଖୋଲିଦେଲେ, ଯାଅ ଧ୍ୱଂସ କର ବ୍ରଜକୁ, ମୁଁ ଯାଉଛି ଐରାବତ ଉପରେ ପଡ଼ି ଯାଇକି ଚଢ଼ି ଯାଉଛି, ପବନଦେବଙ୍କୁ ନେଇକି ଯାଉଛି, ବର୍ଷା ପବନ ଘଡ଼ଘଡ଼ି ଚଡ଼ଚଡ଼ି ଏବଂ ବଜ୍ରପାତ କରି ସବୁ ଧ୍ୱଂସ କରିଦେବା, ବ୍ରଜକୁ ଧ୍ୱଂସ କରିଦେବା, ଏଇଭଳି ଭାବରେ ଆଜ୍ଞା ଦେଲେ। ସେତୁପାଳ ଭୁଲିଗଲେ, ଭଗବାନଙ୍କ ଆଜ୍ଞା ଅନୁସାରେ ସେମାନେ କାର୍ଯ୍ୟ କରିବେ, ମନଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ, ଭଗବାନ ସେ ଦେଖାଉଛନ୍ତି। ତେଣୁ ଯେତେବେଳେ ଏଇଭଳି ଭାବରେ ହେଲା, ସବୁ ବ୍ରଜବାସୀମାନେ ଆସି କହିଲେ କୃଷ୍ଣଙ୍କୁ, କୃଷ୍ଣ ଦେଖ ଆମେ ଇନ୍ଦ୍ରଯଜ୍ଞ କରୁଥିଲୁ, ତୁମେ କହିବାରୁ ଆମେ ବନ୍ଦ କରିଦେଲୁ, ଦେଖ ଇନ୍ଦ୍ରଙ୍କର କୋପ ଦେଖ, ବର୍ତ୍ତମାନ ଆମେ କେମିତି ରକ୍ଷା କରୁଛୁ ରଖ। ତେଣୁ ଭଗବାନଙ୍କୁ ଚିନ୍ତା କରୁଛନ୍ତି, ଏମାନେ ମୁଁ ଏମାନଙ୍କର ନାଥ, ମୁଁ ଏମାନଙ୍କୁ ସୁରକ୍ଷା ଦେବି କହି ଗୋଟେ ଛତାଟେ ଦରକାର, ମାର୍କେଟରୁ ଯାଇ କିଣିଲେଣି ସେ ଛତା, ଭଗବାନ ନିଜେ ଚାଲିଲେ, ତାଙ୍କର ଛତା ହେଲା ତାଙ୍କର ଗୋବର୍ଦ୍ଧନ ପର୍ବତ। କେତେ ବଡ଼ ଛତା ନା, ତିନି କୋଶ ତିନିଟି କୋଶ ଧରିକି ରହିଛି ସେ ଗୋବର୍ଦ୍ଧନ ପର୍ବତ, ଭଗବାନ ଯାଇ ଗୋବର୍ଦ୍ଧନ ପର୍ବତକୁ ଉଖାଡ଼ି ଦେଲେ। କିଭଳି ଉଖାଡ଼ିଲେ? ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ଛତ୍ରାକ ଆମେ ବାଳକ, ଯେମିତି ଗୋଟେ ଛତୁକୁ ଗୋଟେ ଛୋଟ ପିଲା ଉପାଡ଼ି ଦିଏ, ଭଗବାନ ସେହିଭଳି ଉପାଡ଼ି ଦେଲେ। ଗୋବର୍ଦ୍ଧନ ପର୍ବତ, ତିନିକୋଶର ପର୍ବତ ଏବଂ ଧାରଣ କଲେ, ଟେକିକିରି ଧରିଲେ, କଷ୍ଟ ହେଲାନି, ବହୁତ ଜୋର ପକେଇ ପ୍ରୟୋଗ କରି ଟେକିଲେ, ଟେକିନାହାନ୍ତି, ବାମ ହାତରେ ଟେକିଦେଲେ ଏବଂ ଗୋଟିଏ କାଳିଆ, ବାମ ହାତରେ କାଳିଆ ଗୋଟିଏ ଧାରଣ କଲେ। କହିଲେ ବ୍ରଜବାସୀମାନେ ସବୁ ଆସି ଏଇଠି ରହ, ଆ ଭିତରେ ଆଶ୍ରୟ ନିଅ, ଇନ୍ଦ୍ର କ'ଣ କରିବ ଦେଖିବା। ତେଣୁ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି, ଏ ବ୍ରଜ ହେଉଛି ଅଷ୍ଟ ଯୋଜନ, ଏ ମାନେ ଚାରି ଯୋଜନ, 32 ମାଇଲ୍, କେତେ 8 32 ମାଇଲ୍, ଇଏ ତ ମାତ୍ର 3 କୋଶ। ତେଣୁ କେମିତି ସବୁ ଆମେ ତା ଭିତରେ ରହିବା? ତେଣୁ ଏଇ ଯେଉଁ ରହିଛନ୍ତି, ଯେଉଁ ଗୋବର୍ଦ୍ଧନ ରହିଛନ୍ତି, ଭଗବାନଙ୍କର ହସ୍ତର ସ୍ପର୍ଶରେ ସେ ବିସ୍ତାରିତ ହୋଇଛନ୍ତି। ତେଣୁ ସମସ୍ତ ବ୍ରଜବାସୀମାନେ ତାଙ୍କର ଗୋଧନ ସହିତ ତାଙ୍କର ଧନ ସମ୍ପତ୍ତି ଧରି ସେ ଆସି ପହଞ୍ଚିଗଲେ, ତା ଭିତରେ ରହିଲେ। 7 ଦିନ ଧରି ଭଗବାନ ଧାରଣ କରିଛନ୍ତି, ଭଗବାନ ନିଜର ଐଶ୍ୱର୍ଯ୍ୟ ଦେଖାଉଛନ୍ତି, ଚାରିଆଡ଼େ ଭଗବାନଙ୍କର ମୁଖ ରହିଛି, କେହି ଭଗବାନ ପଛପଟେ ଦେଖୁନାହାନ୍ତି, ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି। କାରଣ ଭଗବାନ କହିଛନ୍ତି ଅର୍ଜୁନକୁ ଭଗବତ ଗୀତା 13 ଅଧ୍ୟାୟରେ, ସର୍ବତଃ ପାଣି ପାଦଂ ତତ୍ ସର୍ବତୋଖୀ ଶିରୋମୁଖମ୍ ସର୍ବତ୍ର ସୁଦିମଲ ଲୋକେ ସର୍ବବାମୃତି ତିଷ୍ଠତି। ସବୁଠାରେ ଭଗବାନର ହାତ ରହିଛି, ସବୁଠାରେ ଭଗବାନଙ୍କ ପାଦ ରହିଛି, ସବୁଠାରେ ଭଗବାନଙ୍କ ଆଖି ରହିଛି, ଭଗବାନଙ୍କ ମୁଖ ରହିଛି, ସବୁଠାରେ ରହିଛି। ତେଣୁ ଭଗବାନ ଯଦିଓ ମଝିରେ ରହିଛନ୍ତି, କିନ୍ତୁ ଅନ୍ୟ ବ୍ରଜବାସୀମାନେ ତାଙ୍କ ଚାରିପଟେ ରହିଛନ୍ତି, କିନ୍ତୁ ସମସ୍ତେ ଭଗବାନ ମୁଖ ଦର୍ଶନ କରୁଛନ୍ତି। 7 ଦିନ ଧରି ନଖାଇ ନପିକିରି ଭଗବାନ ମୁଖ ସୌନ୍ଦର୍ଯ୍ୟରେ ପାନ କରୁଛନ୍ତି, 8ରୁ ବଡ଼ ଅମୃତ କ'ଣ ଅଛି? ଏକ ସମୟରେ ଏତେ ଦିନ ଧରି ସମସ୍ତେ ଭଗବାନ ଦର୍ଶନ କରୁଛନ୍ତି। ଭଗବାନଙ୍କୁ ସକାଳୁ ହୁଏ ଚାଲିଯାଆନ୍ତି, ଅଟଦିଜତ୍ ଭବାନ ନିକାନନମ୍ ତ୍ରୁଟି ଯୁଗାୟତେ ତ୍ୱମ ଅପଶ୍ୟତାମ୍ କୁଟୀରଂ କୁନ୍ତଳଂ ଶ୍ରୀମୁଖଂ ଚତେ ଜଡ଼ଉ ଦୀକ୍ଷତାମ୍ ପଦ୍ମକୃଦୃଶାମ୍। ଯେତେବେଳେ ରାସଲୀଳାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି, ଗୋପୀମାନେ ଗୀତ ଗାନ କରୁଛନ୍ତି, ଭଗବାନଙ୍କୁ ଅନ୍ୱେଷଣ କରି ଗୀତ ଗାନ କରିକରି ଅନ୍ୱେଷଣ କରୁଛନ୍ତି। ଗୋପୀ ଗୀତ ରହିଛି 10 ସ୍କନ୍ଧ 31 ଅଧ୍ୟାୟରେ, ସେଇଠି କୁହାଯାଉଛି, ଭଗବାନ ସକାଳ ହୋଇଯାଉଛି ଚାଲିଯାଉଛନ୍ତି, ଗୋପୀମାନେ ବହୁତ ତାଙ୍କ ପାଇଁ ଗୋଟେ ତ୍ରୁଟି ଗୋଟେ ଯୁଗ ଭଳି ଲାଗୁଛି ଭଗବାନଙ୍କର ଦର୍ଶନରେ। ମା ଯଶୋଦା ମଧ୍ୟ ଚାହୁଁନାହାନ୍ତି କୃଷ୍ଣ ଯାଉ ବୋଲି, ନନ୍ଦବାବା ମଧ୍ୟ ଚାହୁଁନାହାନ୍ତି, କିନ୍ତୁ ବ୍ରଜବାସୀମାନେ ଭଗବାନଙ୍କ ବିରହରେ ଗୋଟିଏ ତ୍ରୁଟି ତାଙ୍କୁ ଯୁଗ ଭଳି ଲାଗୁଛି, ଗୋଟେ 10 ବର୍ଷ ଭଳି ଲାଗୁଛି। ଏବଂ ଯେତେବେଳେ ଭଗବାନ ଫେରୁଛନ୍ତି, ସେତେବେଳେ ଭଗବାନ ସୌନ୍ଦର୍ଯ୍ୟ ଦେଖିଲା ବେଳକୁ ଆଖିରେ ପଲକ ପଡ଼ିଯାଉଛି, ଯେଉଁଥିପାଇଁ ଗୋପୀମାନେ ବିଧିକୁ ନିନ୍ଦା କରିଛନ୍ତି। ତେଣୁ କେହି ଭଗବାନ ସହିତ ଏକ ସମୟରେ ଏତେ ସମୟ ରହିପାରିନଥିଲେ, କିନ୍ତୁ ଭଗବାନଙ୍କର ସମସ୍ତଙ୍କର ମନରେ ଗୋଟେ ରହିଥିଲା, କେମିତି ବହୁତ ସମୟ ଧରି ଆମେ ଦେଖିବୁ ଭଗବାନଙ୍କୁ, ଦର୍ଶନ କରିବୁ କୃଷ୍ଣଙ୍କୁ। ବୃନ୍ଦାବନ କେହି ତାଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ, ଆମର ପାଟିରୁ ସବୁବେଳେ ଭଗବାନ ବୋଲି ଭାବୁଛୁ, ଆମେ କିଛି ବନ୍ଦ କରିପାରୁନୁ, କିନ୍ତୁ କୃଷ୍ଣଙ୍କ ସହିତ ଏକ ସମୟରେ ବହୁତ କାଳ ଧରିକି ରହିବା ପାଇଁ ଚିନ୍ତା କରୁଥିଲେ ସମସ୍ତେ। ତେଣୁ ଭଗବାନ ଏ ଲୀଳାଟି ମଧ୍ୟ କରିଛନ୍ତି। 7 ଦିନ ଧରି ରହିଲେ ଭଗବାନ, ଏକ ଗୋଟିଏ ସ୍ଥାନରେ ରହିଲେ, ଗୋଟିଏ ପାଦ ମଧ୍ୟ ହଲି ନାହାନ୍ତି। ଏଭଳି ଭଗବାନଙ୍କର ଐଶ୍ୱର୍ଯ୍ୟ ରହିଛି। ତେଣୁ ଇନ୍ଦ୍ରଦେବ 7 ଦିନ ତାଙ୍କର ଯେତେ ବଳ ଥିଲା ଯେତେବେଳେ ନଷ୍ଟ ହେଇ ସବୁ ସରିଗଲା, ଦେଖିଲା କିଛି କରିପାରିଲେନି, 7 ବର୍ଷର ବାଳକ କିଛି କରିପାରିଲେନି, ଭାବୁଥିଲେ ଏଇଟା ଗୋଟେ କ'ଣ ବାଳକଟେ, ଇଏ କ'ଣ ଆର ରହିଛି। ବାଚାଳଙ୍କ ବାଳିଶ ସ୍ତବ୍ଧମ ଅଜ୍ଞ ପଣ୍ଡିତ ମାନିନମ୍ କୃଷ୍ଣମର୍ତ୍ତି ଉପାସିତ ଗୋପାମେ ଚକ୍ରୁଟ ପ୍ରିୟମ୍। ଏଇଭଳି ଭାବରେ କ୍ରୋଧରେ ଜର୍ଜର ହେଇକିରି ସେ କରୁଥିଲେ, ଭୀଷଣ ଧ୍ୱଂସ କରିବା ପାଇଁ ଚାହୁଁଥିଲେ। ଇଏ ଗୋଟେ ବାଚାଳ ପିଲା, ଇଏ ଗୋଟେ ଛୋଟ ପିଲା, ବହୁତ ଗର୍ବୀ, ଆର ବହୁତ ଗର୍ବ ରହିଛି, ଏଗୁଡ଼ା ନିଜର ଗର୍ବ, କିନ୍ତୁ ସେ କହୁଛି ତାଙ୍କର ଗର୍ବ ବୋଲି। ବାଚାଳ ବାଳିଶ ସ୍ତବ୍ଧମ ଅଜ୍ଞ ପଣ୍ଡିତ ମାନିନ, ପାଠ ପଢ଼ିନି, ଆମେ ଯେ ପଢ଼ିଛୁ ଆମର ଗୁରୁ ବୃହସ୍ପତିଙ୍କ ପାଖରେ ପାଠ ପଢ଼ିଛୁ, କିନ୍ତୁ ଇଏ କିଛି ପାଠ ପଢ଼ିନି ଅଜ୍ଞ, କିନ୍ତୁ ନିଜକୁ ବହୁତ ପଣ୍ଡିତ ମାନିନ ବୋଲି ଭାବୁଛି, ନିଜ ବହୁତ ଭାବୁଛି, ବହୁତ ବିଦ୍ୱାନ ବ୍ୟକ୍ତି ପଣ୍ଡିତ ମାନିନ, ବହୁତ ତର୍କ ଦେଇକରି ବନ୍ଦ କରିଦେଲା। ଏଇଭଳି ଭାବରେ କ୍ରୋଧରେ କହୁଛି ଇନ୍ଦ୍ର, କହୁଛନ୍ତି ଏବଂ କୃଷ୍ଣ ମର୍ତ୍ତ୍ୟ ଉପାସରେ ମର୍ତ୍ତ୍ୟମଣ୍ଡଳ ଦେବ ଭାଇ ଦେବତା ହେଲେ ବି ମରାଇ ଏଇଗୁଡ଼େ ସାମାନ୍ୟ ମଧ୍ୟ ବାଳକ ଆ କଥାରେ ପଡ଼ି ଗୋପାମେ ଚକ୍ରର ପ୍ରିୟମ ଗୋପମାନେ ମୋର ଅପ୍ରିୟ କାର୍ଯ୍ୟ କରିଛନ୍ତି ଧ୍ୱଂସ କରିଦେବି ଏଇଭଳି ଭାବରେ କ୍ରୋଧରେ ଜର୍ଜର ଦେଇ କହୁଥିଲେ। କିନ୍ତୁ ଯେତେବେଳେ ଦେଖିଲେ ସମସ୍ତ ଶକ୍ତି ପ୍ରୟୋଗ କରି କିଛି କିଛି କରିପାରୁନାହାନ୍ତି, ତେଣୁ ତାଙ୍କର କ୍ରୋଧ ଶାନ୍ତ ହୋଇଗଲା, କ୍ଷମା ପ୍ରାର୍ଥନା କରିଛନ୍ତି, ଭୟ ଆସିଗଲା, ମଦ୍ ଭୟାତ୍ ବର୍ଷ ଇନ୍ଦ୍ର ବର୍ଷ ଇନ୍ଦ୍ରଙ୍କର ଭୟ ଆସିଲା, ଭଗବାନ ମୋର ଯଦି ପୋଷ୍ଟଟା ନେଇଯିବ ଚାକିରି ପଳେଇଯିବ, ଭଗବାନଙ୍କ ଆଜ୍ଞାରେ ଚାକିରି ପାଇଛନ୍ତି ବ୍ରହ୍ମା ଆଦି ସେମାନେ କହୁଛନ୍ତି ଆମେ ଚାକିରି ପାଇଛୁ, ଆଉ ଇନ୍ଦ୍ର କ'ଣ ପୁଚ୍ଛ ଇନ୍ଦ୍ର, ବ୍ରହ୍ମା କହୁଛନ୍ତି ନାରଦକୁ, ହେ ନାରଦ ନାରଦ ପିତା କହୁଛନ୍ତି ପିତା ଆପଣ ତ ବହୁତ ଶକ୍ତିଶାଳୀ, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଆପଣଙ୍କର କାହାର ସେବା କରୁଛନ୍ତି? ନା ନାରଦ, ମୁଁ ଯେଉଁ ଏ ଯେଉଁ ଚାକିରିଟି ପାଇଛି, ଏ ପୋଷ୍ଟଟି ପାଇଛି, ସିଏ ଯେଉଁ ଦେଇଛନ୍ତି ସିଏ ହେଉଛନ୍ତି ଭଗବାନ। ସୁଜାମିତ ନିଯୁକ୍ତ ହମ୍, ମୁଁ ଯେଉଁ ଚାକିରି ପାଇଛି ସୃଷ୍ଟି କରିବା ପାଇଁ ସେ ଭଗବାନ ଦେଇଛନ୍ତି। ସୁଜାମିତ ନିଯୁକ୍ତ ହରୋ ହରତି ତଦ୍ବଶ, ଶିବଜୀ ମଧ୍ୟ ଯେଉଁ ଧ୍ୱଂସ କରୁଛନ୍ତି ସିଏ ମଧ୍ୟ ତାଙ୍କର ଅଧୀନରେ କାର୍ଯ୍ୟ କରୁଛନ୍ତି। ବର୍ଷ ସୁଜାମିତ ନିଯୁକ୍ତ ହରୋ ହରତି ତଦ୍ବଶ, ଆଉ ଗୋଟେ କ'ଣ ରହିଛି? ତେଣୁ ଏଇଭଳି ଭାବରେ ଇନ୍ଦ୍ର କହିଲେ ମୋର ଚାକିରି ଗଲା। ଇନ୍ଦ୍ର ପୁଅମାନେ ହେଉଛନ୍ତି, ତାଙ୍କର ଯୋଗ୍ୟତା କ'ଣ? ଶତକ୍ରତୁ, ଶହେଟି ଯଦି ଅଶ୍ୱମେଧ ଯଜ୍ଞ କରିବେ ତାହେଲେ ସେ ଇନ୍ଦ୍ର ହୋଇପାରିବେ। ତେଣୁ ଏହି ଯେଉଁ ବର୍ତ୍ତମାନ ଇନ୍ଦ୍ର ଅଛନ୍ତି, ପ୍ରତି ମନଙ୍କ ସାଙ୍ଗରେ ଇନ୍ଦ୍ର ପରିବର୍ତ୍ତନ ହୁଅନ୍ତି, ଜୟ ଶ୍ରୀରାଧାମଧୁମନ ଯୋଗୀ। ଏଇ ଯେଉଁ ବର୍ତ୍ତମାନ ସପ୍ତମ ମନୁ ଯେଉଁ ରହିଛନ୍ତି ଭବିଷ୍ୟତ ମନୁ, ସେହି ସମୟରେ ଯେଉଁ ଇନ୍ଦ୍ର ହେଉଛନ୍ତି, ଇଏ ହେଉଛନ୍ତି ପୁରନ୍ଦର ଅଦିତି, ଏଇ କଶ୍ୟପ ହେଉଛନ୍ତି ତାଙ୍କର ପିତା, ଏବଂ ତାଙ୍କର ମା ହେଉଛନ୍ତି ଅଦିତି ଆଦିତ୍ୟ। ତେଣୁ ସିଏ ତା ପୂର୍ବ ଜନ୍ମରେ ସେ ଶହେଟି ଯଜ୍ଞ କରିଥିଲେ, ତେଣୁ ସେ ଯଜ୍ଞ ପ୍ରଭାବରେ ସେ ପାଇଛନ୍ତି, ଇନ୍ଦ୍ର ଚାକିରି ପାଇଛନ୍ତି। ଆମେ ଗୋଟେ ଗୋଟେ ଚାକିରି ପାଇଥିଲୁ, ଛାଡ଼ି ଦେଇକି ଆସିଲୁ। ତେଣୁ ଇନ୍ଦ୍ର ଚାକିରି ପାଇଛନ୍ତି, ସେ ଭାବିଲେ ମୋ ଚାକିରିଟି ଗଲା। ଶହେ ପ୍ରତି ଗୋଟିଏ ଜଣେ ଯଦି ଇନ୍ଦ୍ର କରିବେ, ଶହେ ପ୍ରତି ଯଜ୍ଞ କରିବେ, ଅନ୍ୟ ଯେ ଇନ୍ଦ୍ର ଥିବେ ସେ ଚେଷ୍ଟା କରିବେ କେମିତି ଇନ୍ଦ୍ର ନ ହୋଇପାରିବ, ମୋ ଚାକିରି ପଳେଇବ, ତେଣୁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରନ୍ତି। ନରନାରାୟଣ ଋଷି ଧ୍ୟାନ କରୁଛନ୍ତି ବଦ୍ରିନାଥରେ, ବେଶୀ ତପସ୍ୟା କରୁଛନ୍ତି, ଇନ୍ଦ୍ର ଚାହିଁଲେ କାଳେ ମୋର ପୋଷ୍ଟ ନେଇଯିବ କି, ତେଣୁ ପଠେଇଲେ କାମଦେବଙ୍କୁ ପଠେଇଲେ, ଯାହା ତାଙ୍କର ତପସ୍ୟା ଭଙ୍ଗ କରିବ। ପୃଥ୍ୱୀ ମହାରାଜ ଯେତେବେଳେ କରୁଥିଲେ ଯଜ୍ଞ କରୁଥିଲେ, ଇନ୍ଦ୍ର ଆସି ନିଜେ ଛଦ୍ମବେଶରେ ଆସି ତାଙ୍କ ଘୋଡ଼ାକୁ ଚୋରି କରି ନେଇଗଲେ। ଏଇଭଳି ଭାବରେ ଅନେକ ଦୃଷ୍ଟାନ୍ତ ଅଛି, ଶହେ ଅଶ୍ୱମେଧ ଯଜ୍ଞ କରିବା ପାଇଁ ବିଭିନ୍ନ ପ୍ରକାର ବାଧା ଆସି ପହଞ୍ଚିବ, କିନ୍ତୁ ଏ ଇନ୍ଦ୍ର ଯାହା ହଉ କୌଣସି ମତେ ସଫଳ ହେଇ, ଭଗବାନଙ୍କର କୃପାରୁ ସଫଳ ହେଇ ଶହେଟି ଯଜ୍ଞ କରିଥିଲେ, ଆଜି ସେ ଇନ୍ଦ୍ର ହେଇଛନ୍ତି। ଏଇ ସପ୍ତମମାନଙ୍କ ସମୟରେ ବର୍ତ୍ତମାନ ସେ ଇନ୍ଦ୍ର ଅଛନ୍ତି। ତେଣୁ ବର୍ତ୍ତମାନ ଭାବିଲେ, ଏ ଯେଉଁ ଭଗବାନ ଯଦି କ୍ରୋଧ ପ୍ରକାଶ କରିବେ ତାହେଲେ ମୋର ଚାକିରିଟି ଗଲା। ତେଣୁ ଯାହା ହଉ କହିଲେ, ସମ୍ବର୍ତ୍ତକ ଇତ୍ୟାଦି ନେବୁ କହିଲେ, ଯାହା ଯାହା ବନ୍ଦ କର ଆଉ ବର୍ଷା କର ନା, ସବୁ ସେମାନେ ଫେରିଗଲେ, ବାୟୁଧ୍ୟା ଭିତରେ ସେ ଫେରିଗଲେ। ତେଣୁ ପୁଣି ଯାଇ ସୁରଭି ଗାଭିଙ୍କୁ ପ୍ରଣାମ କରି କହିଲେ, ମା ଚାଲ ଯିବା, ଭଗବାନ ମୋ ଉପରେ କ୍ରୋଧ ପ୍ରକାଶ କରିଥିବେ, ମୁଁ ତାଙ୍କୁ ତାଙ୍କ ବ୍ରଜକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରୁଥିଲି। ତେଣୁ ଯାଇ ସୁରଭି ଗାଭିଙ୍କ ସହିତ ଯାଇ ଯେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ବହୁତ ସ୍ତୁତି କରିଛନ୍ତି। ତେଣୁ ଏହିଭଳି ଭାବରେ ସମସ୍ତ ଦେବତାମାନେ ଆଦି ଯଦି ବ୍ରହ୍ମା ଆଦି ସମସ୍ତ ଦେବତାମାନେ କପିଳଦେବ ସେ କଥା କହିଛନ୍ତି, ମଦ୍ ଭୟାତ୍ ବାଦ ବାଦ ହୋୟଂ ସୂର୍ଯ୍ୟାସ୍ତପତି ମଦ୍ ଭୟାତ୍ ବର୍ଷଚନ୍ଦ୍ର ଦହତି ଅଗ୍ନି, ଅଗ୍ନିଦେବ ଯେଉଁ ଦହନ କରୁଛନ୍ତି ସେ ମଧ୍ୟ ଭଗବାନଙ୍କର ଆଦେଶରେ କାର୍ଯ୍ୟ କରୁଛନ୍ତି। ସମସ୍ତେ ସେତୁ ପାହାଳା, ଭଗବାନଙ୍କ ନିୟମରେ ସମସ୍ତେ କାର୍ଯ୍ୟ କରୁଛନ୍ତି, କେହି ଭଗବାନ ନିୟମକୁ ଉଲ୍ଲଂଘନ କରିପାରିବେ ନାହିଁ। ଆମ ଶ୍ରୀ ଶ୍ରୀମନ୍ଦ ଗୌରବ ସେ ମହାରାଜ କହନ୍ତି, ଗୋଟେ ଥରେ ଦୈବ ଅସୁର ଯୁଦ୍ଧ ହେଉଥିଲା, ଦୈବ ଅସୁର ସଂଗ୍ରାମରେ ଦେବତାମାନେ ବିଜୟ ଲାଭ କଲେ। ସେମାନେ ଭାବିଲେ, ଆମେ ଶକ୍ତିଶାଳୀ ହୋଇଗଲୁ, ଆମେ ତ ଶକ୍ତିଶାଳୀ, ଆଉ ଅସୁରମାନଙ୍କର କ'ଣ ଶକ୍ତି ରହିଛି, ଆମେ ବହୁତ ଶକ୍ତିଶାଳୀ। ଏଇଭଳି ଭାବରେ ତାଙ୍କର ସବୁ ଗର୍ବ ହୋଇଗଲା। ତେଣୁ ଭଗବାନ ଆସିଲେ, ଗୋଟେ ଯକ୍ଷ ରୂପରେ ଆସିଲେ, ଯକ୍ଷ ରୂପରେ ଆସି ଗୋଟେ ଅପୂର୍ବ ରୂପ ଦେଖିକି ଦେବତାମାନେ କହିଲେ, ଇଏ କିଏ, ଏ ବ୍ୟକ୍ତି କିଏ, ଏ ତ ଦେବତା ନୁହଁ କି ଅସୁର ନୁହଁ, ଏ ତାହେଲେ ଇଏ କିଏ, ଏଇଭଳି ଭାବୁଛନ୍ତି। ଇନ୍ଦ୍ର ପଠେଇଲେ ଗୋଟେ ଗୋଟେ ଦେବତାଙ୍କୁ, ଯାହା ବୁଝ କିଏ ସେ, ତେଣୁ ପ୍ରଥମେ ଅଗ୍ନି ଦେବତା ଆସିଲେ, ଅଗ୍ନି ଦେବତା ଆସି ପଚାରିଲେ ଆପଣ କିଏ, ନା ଆପଣ କିଏ, ନା ମୁଁ ହେଉଛି ଅଗ୍ନିଦେବ, ନା କ'ଣ କରିପାରିବେ ଆପଣ, କ'ଣ ଶକ୍ତି ରହିଛି, ନା ମୋର ଶକ୍ତି ଶୁଣିଲେ ଜଳି ପଡ଼ି ଧ୍ୱଂସ କରିଦେବି ପୁରା, ଏତେ ମୋର ଶକ୍ତି ରହିଛି, ହଁ ଏତେ ଶକ୍ତି ଅଛି, ନା ହଁ ବହୁତ ଶକ୍ତି ଅଛି, ଜଳି ପଡ଼ି ଧ୍ୱଂସ କରିଦେବି, ଆପଣଙ୍କୁ ଏବେ ଧ୍ୱଂସ କରିଦେବି, ନା ଠିକ୍ ମୋତେ ଧ୍ୱଂସ କରିବା ଦରକାର ନାହିଁ, ଗୋଟେ ତୃଣଟେ କାଢ଼ିଲେ ଏଇଠି ରଖିଲେ କହିଲେ ଏଇଟା ଗୋଟେ ଧ୍ୱଂସ କରିଦେଲେ ଦେଖିବା, ତାପରେ ମୋତେ ଧ୍ୱଂସ କରିବ। ତେଣୁ ଅଗ୍ନିଦେବ ଯେତେ ଚେଷ୍ଟା କଲେ, ବସୁନାମ ପାବକ ସ୍ଥାସ୍ମି ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି, ବସୁମାନଙ୍କ ଭିତରୁ ହେଉଛି ପାବକ ବା ଅଗ୍ନି, ଏତେ ଶକ୍ତିଶାଳୀ ଭଗବାନଙ୍କ ବିଭୂତି ସେ, ବସୁନାମ ପାବକ ସ୍ଥାସ୍ମି। ତେଣୁ ପାବକ ବା ଅଗ୍ନିଦେବ ବହୁତ ଚେଷ୍ଟା କଲେ, ତାଙ୍କର ସମସ୍ତ ଶକ୍ତି ଲଗାଇଲେ, ସେ ତୃଣକୁ ଜଳାଇ ପାରିଲେ ନାହିଁ, ତେଣୁ ଫେରିଗଲେ। ସେହିଭଳି ଭାବରେ ବାୟୁଦେବ ଆସିଲେ, ବାୟୁଦେବଙ୍କୁ ପଚାରିଲେ ଆପଣ କିଏ, ନା ଆପଣ କିଏ, ନା ମୁଁ ହେଉଛି ବାୟୁଦେବ, ନା କ'ଣ ଶକ୍ତି ରହିଛି ଆପଣଙ୍କର, ନା ମୁଁ ସବୁକିଛି କ'ଣ ମହାବାତ୍ୟାରେ ସବୁକିଛି ଧ୍ୱଂସ କରିଦେଇପାରେ, ହୁଡ଼ ହୁଡ଼ କରିକି ସବୁ ଧ୍ୱଂସ କରିଦେଇପାରେ, ନା ଠିକ୍ ଅଛି ଏଇ ଯେଉଁ ତୃଣଟି ରହିଛି ଏଇଟା ଗୋଟେ ହୁଡ଼ ହୁଡ଼ କଲ ଦେଖିବ। ବାୟୁଦେବ ତାଙ୍କର ଯେତେ ମନ୍ତ୍ର ଅଛି, ହୁଡ଼ ହୁଡ଼ ମନ୍ତ୍ର କରି ମହାବାତ୍ୟା ମନ୍ତ୍ର ସବୁ ଯେତେ ଚେଷ୍ଟା କଲେ, ସେ ତୃଣକୁ ଏପଟ ସେପଟ ଟିକିଏ ଏପଟ ସେପଟ କରିପାରିଲେ ନାହିଁ, ତେଣୁ ସେ ଫେରିଗଲେ। ତେଣୁ ଅନ୍ତିମରେ ଇନ୍ଦ୍ରଦେବ ଆସି ପଚାରିଲେ, ପ୍ରଭୁ ଆପଣ କିଏ, ଆପଣ ନିଶ୍ଚିନ୍ତ ଭାବରେ ଭଗବାନ, ଆମେ ସମସ୍ତଙ୍କର ଆପଣ ହେଉଛନ୍ତି ଈଶ୍ୱର, ଆପଣଙ୍କ ଅଧୀନରେ ଆମେ ସବୁ ସେବା କରୁଛୁ। ଏଇଭଳି ଭାବରେ ଭଗବାନ ନିଜର ସ୍ୱରୂପ ପ୍ରଦର୍ଶନ ଦେଖାଇଲେ ତାଙ୍କୁ। ଭଗବାନଙ୍କ ବିନା ଅନୁମତିରେ କିଛି କାର୍ଯ୍ୟ କରିହେବ ନାହିଁ, ତେଣୁ ଯେତେ ଶକ୍ତିଶାଳୀ ଦେବତା ହୁଅନ୍ତୁ, ବ୍ରହ୍ମାଦେବ ବୋଲି କହୁଛନ୍ତି କଶ୍ୟପଟି କହୁଛନ୍ତି, ବ୍ରହ୍ମାଦେବ କୃତ ସ୍ନେହ ପାଳା ସେତୁ ପାଳା, ଭଗବାନ ନିୟମ ରହିଛି, ସେ ନିୟମକୁ କେହି ଉଲ୍ଲଙ୍ଘନ କରିପାରିବେ ନାହିଁ, ଯେତେ ବଡ଼ ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେ ନିୟମକୁ ଉଲ୍ଲଙ୍ଘନ କରିପାରିବେ ନାହିଁ। କିନ୍ତୁ ଭଗବାନ ମଧ୍ୟ ଯଦିଓ ସେ ସବୁ ନିୟମକୁ ନିୟମର ଉର୍ଦ୍ଧ୍ୱରେ, କିନ୍ତୁ ଭଗବାନ ଯେତେବେଳେ କାର୍ଯ୍ୟ କରନ୍ତି ସେ ନିୟମ ଅନୁସାରେ କାର୍ଯ୍ୟ କରନ୍ତି, ଭଗବାନ ନିଜେ ନିୟମ ସୃଷ୍ଟି କରିଛନ୍ତି, ତେଣୁ ସେ ନିଜ ନିୟମ ଅନୁସାରେ ସେ କାର୍ଯ୍ୟ କରନ୍ତି। ତେଣୁ ଏଠି କଶ୍ୟପ ମୁନି କହୁଛନ୍ତି, ବ୍ରହ୍ମାଦେବ ଯତ୍ କୃତ ସେତୁ ପାଳା ଯତ୍ କାରଣଂ ବିଶ୍ୱମିଦଂ ଚ ମାୟା, ଯାହାଙ୍କର କାରଣ ହେଉଛନ୍ତି ଏ ବିଶ୍ୱ, ଏ ମାୟାମୟ ବିଶ୍ୱ ରହିଛି ଭୌତିକ ଜଗତ, ଇଏ ଗୋଟେ ମାୟା ଜଗତ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନକୁ, 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ, ଉର୍ଦ୍ଧ ମୂଳ ମଦ ସାକ ନଶ୍ୱତଂ ପ୍ରାହୁରଭ୍ୟଂ ଛନ୍ଦାସି ଯଶ ପର୍ଣ୍ଣାନି ଯସ୍ତମ୍ ବେଦ ସବେଦବିତ୍। ଉର୍ଦ୍ଧ ମୂଳ ଯେମିତି ଆମେ ଦେଖିବା ଗଛ ସବୁ ରହିଛି, ଗଛର ମୂଳ ସବୁ ତଳକୁ ରହିଛି, କିନ୍ତୁ ଉର୍ଦ୍ଧ୍ୱ ବୋଲି କୁହାହେଉଛି କାହିଁକି, ନା ଏ ଜଗତ ପ୍ରକୃତ ଜଗତ ନୁହଁ, ଇଏ ହେଉଛି ଏ ପ୍ରକୃତ ଜଗତ ରହିଛି, ଚିତ୍ ଜଗତ ରହିଛି ତା'ର ପ୍ରତିଫଳନ। ପ୍ରଭୁପାଦ ମହାରାଜ କହନ୍ତି, ଯେମିତି ଆମେ ନଦୀ ବନ୍ଧ ବା ପୁଷ୍କରିଣୀ ବନ୍ଧରେ ଦେଖିବା ଗଛ ସବୁ ତା'ର ପ୍ରତିଫଳନ ଦେଖିବା, ଓରଟା ଦେଖିବା, ତେଣୁ ଇଏ ମାୟା, ଏ ଭୌତିକ ଜଗତ ହେଉଛି ମାୟା, ବିଶ୍ୱମିଦ ମାୟା ଏଚ ମାୟା, ଏ ବିଶ୍ୱ ହେଉଛି ଭଗବାନଙ୍କର ମାୟା, ମାୟାରେ ରଚିତ ହେଇଛି, ଭଗବାନ ମାୟାରେ ସୃଷ୍ଟି କରିଛନ୍ତି ବିଶ୍ୱକୁ, ଏହାର ପ୍ରକୃତ ସ୍ଥିତି ନାହିଁ, ସେଥିପାଇଁ ଇଏ ସୃଷ୍ଟି ସ୍ଥିତି ପ୍ରଳୟ ଲାଗି ରହିଛି ଏଥିରେ। ଆଜ୍ଞାକାରୀ ଯଶ ପିଶାଚର୍ଯ୍ୟା, ସେହି ଶିବଜୀ ଯିଏକି ପ୍ରକୃତରେ ବିଷ୍ଣୁ ତତ୍ତ୍ୱ, ସେ ବର୍ତ୍ତମାନ ତମଗୁଣକୁ ଆଶ୍ରୟ କରି ଶିବଜୀରେ ପରିଣତ ହୋଇଛନ୍ତି, ତେଣୁ ସମସ୍ତେ ସେଇ ସେଇ ଆଜ୍ଞାକାରୀ, ସେ ବିଷ୍ଣୁଙ୍କର ଆଜ୍ଞାରେ, ଆଜ୍ଞାକାରୀ ଯଶ ପିଶାଚର୍ଯ୍ୟା, ସେହି ଯଦିଓ ତାଙ୍କର ସମସ୍ତ ଶକ୍ତି ରହିଛି କିନ୍ତୁ ତଥାପି ସେ ପିଶାଚ ଭଳି ଆଚରଣ କରୁଛନ୍ତି, ଯେମିତି ଭୂତ ପ୍ରେତ ଇତ୍ୟାଦି ମଶାଣୀ ସବୁ ରହନ୍ତି ସେହିଭଳି ଭାବରେ ଇଏ ପିଶାଚର୍ଯ୍ୟା କରୁଛନ୍ତି, ନିଜ ଶରୀରରେ ଭସ୍ମ ଭଳି ହେଉଛନ୍ତି, ଜଟା ରଖିଛନ୍ତି ଶରୀର ମସ୍ତକରେ ଜଟା ରଖିଛନ୍ତି, ତାକୁ କରୁନାହାନ୍ତି, ତା'ର ଯେଉଁ କେଶାବନ ଇତ୍ୟାଦି କରିବା କଥା ସେ କରୁନାହାନ୍ତି। ଏଇଭଳି ଭାବରେ ସମସ୍ତ ଯେଉଁ ରହିଛି, ଯେଉଁ ଭୋଗ ରହିଛି, ସାଧାରଣ ଲୋକମାନେ କ'ଣ କରୁଛନ୍ତି, ନିଜ ଶରୀରକୁ ବହୁତ ପ୍ରକାର ବିଭୂଷିତ କରୁଛନ୍ତି, କିନ୍ତୁ ପ୍ରକୃତରେ ଭଗବାନଙ୍କ ଯେଉଁ ଶରୀର ରହିଛି, ବଂଶୀ ବିଭୂଷିତ କରାତ ନବନୀରଦା ଭାତ ପୀତାମ୍ବରା ତରୁଣ ବିମ୍ବ ଫଳାତ ଧୋରୋଷ୍ଟାତ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ ଅରବିନ୍ଦ ନେତ୍ରାତ କୃଷ୍ଣାତ୍ ପରମ କିମପି ତତ୍ତ୍ୱମହମ୍ ନ ଜାନେ। ଭଗବାନ ନିଜ ଶରୀରକୁ ବହୁତ ପ୍ରକାର ବିଭୂଷିତ କରନ୍ତି, ସେ ହେଉଛନ୍ତି ପ୍ରକୃତିର ଉପଭୋଗକାରୀ। ତେଣୁ ଶିବଜୀ ଭଗବାନଙ୍କୁ ଉପଭୋଗ ଦେବା ପାଇଁ ନିଜେ କୌଣସି ଉପଭୋଗ ଗ୍ରହଣ କରନ୍ତି ନାହିଁ। ଦୁଃସ୍ରବ ଗନ୍ଧ ଚନ୍ଦନ ଇତ୍ୟାଦି ସବୁ ରହିଛି ଭଗବାନଙ୍କୁ, ଯେଉଁ ସ୍ରବ କହିଲେ ବନମାଳ ପରିଧାନ କରାଯାଉଛି, ସେ ବହୁତ ସୁନ୍ଦର ସୁନ୍ଦର ଫୁଲ ଭଗବାନ ପାଇଁ ରଖାଯାଇଛି। କିନ୍ତୁ ଶିବଜୀ କେଉଁ ଫୁଲ ଗ୍ରହଣ କରନ୍ତି ନା ଦୁଧୁରା ଫୁଲ, ଯେଉଁ ଫୁଲ ପରିତ୍ୟକ୍ତ ସେହି ଫୁଲ ଗ୍ରହଣ କରନ୍ତି। ଗୋଲାପ ଫୁଲ ବା ଯେଉଁ ସୁନ୍ଦର ସୁନ୍ଦର ଫୁଲ ସବୁ ରହିଛି ସେ ଫୁଲକୁ ସେ ଗ୍ରହଣ କରନ୍ତି ନାହିଁ, କାହିଁକି ନା ସେ ଫୁଲ ଭଗବାନ ପାଇଁ ଉଦ୍ଦିଷ୍ଟ, ଭଗବାନଙ୍କୁ ସେ ଫୁଲ ଦିଆଯିବ। ସେହିଭଳି ଭାବରେ ଚନ୍ଦନ ମଧ୍ୟ ଭଗବାନଙ୍କୁ ଦିଆଯାଉଛି, ଚନ୍ଦନ ଦିଆଯାଉଛି, ଆମେ ତିଳକ ଲଗାଉଛେ। ତେଣୁ ଶିବଜୀ ସେ ଚନ୍ଦନକୁ ଗ୍ରହଣ କରନ୍ତି ନାହିଁ, ଭସ୍ମ ଗ୍ରହଣ କରନ୍ତି। ତେଣୁ ଏହିଭଳି ଭାବେ ପିଶାଚ ଚର୍ଯ୍ୟା ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, ଉନ୍ନତ ଲୋକମାନେ ଦକ୍ଷ କିଭଳି ବିଦ୍ୱାନ ବ୍ୟକ୍ତି ମଧ୍ୟ ବ୍ରହ୍ମାଙ୍କ ପୁତ୍ର ବୁଝିପାରିଲେନି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଅହୋ ବିଭିନ୍ନ ଚରିତଂ ବିଡ଼ମ୍ବନମ୍, ବିଭୁ ସେ ଅନଲିମିଟେଡ଼, ତାଙ୍କର କୌଣସି ସୀମା ନାହିଁ, ଅସୀମ ସେ ବିଭୁ। ଆମେ ହେଉଛେ ଅଣୁ, ସେ ହେଉଛନ୍ତି ବିଭୁ, ସେ ହେଉଛନ୍ତି ମହାନ, ଆମେ ହେଉଛେ ସୂକ୍ଷ୍ମ ଅଳ୍ପ ଅଣୁ ପରିମାଣ, ସେ ହେଉଛନ୍ତି ବିଭୁ। କିନ୍ତୁ ବିଭୁ ହେଇକରି ମଧ୍ୟ ସେ ଚରିତଂ ବିଡ଼ମ୍ବନମ୍, ସେ ଚରିତ୍ର ବୁଝିପାରିବେ ନାହିଁ, ସମସ୍ତେ ଶିବଜୀଙ୍କ ଚରିତ୍ର ବୁଝିପାରିବେ ନାହିଁ। ତେଣୁ ଅନ୍ତିମରେ ସୁତ ଗୋସ୍ୱାମୀ କହିଲେ ବୈଷ୍ଣବାନାଂ ଯଥା ଶମ୍ଭୁ, ଯେତେ ବୈଷ୍ଣବ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁଜୀ ଶିବଜୀ। ତେଣୁ ଏହିଭଳି ଭାବରେ କଶ୍ୟପ ଦିଦିଙ୍କୁ ବହୁତ ପ୍ରକାର ଶିବଜୀଙ୍କର ଯେଉଁ ରହିଛି ମହାନତା ପ୍ରଦର୍ଶନ କଲା ପରେ, କିନ୍ତୁ ତଥାପି ଦିଦିଙ୍କର କାମବେଗ ଦୂର ହୋଇପାରିବ ନାହିଁ, ଭଗବାନଙ୍କ ଇଚ୍ଛାରେ ସେ ବ୍ୟବସ୍ଥା ହୋଇଛି। ଭଗବାନ ଆସିବେ, ବରାହଦେବ ଉପରେ ଆସିବେ, ଏ ଲୀଳାକୁ ବିସ୍ତାର ବର୍ଣ୍ଣନା କରାଯିବ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ନାରାୟଣ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୋ ଦୟାନନ୍ଦେ ଜୟ ଶ୍ରୀ।